श्रीमद्भागवतम दशम स्कंद षठी अध्याय श्लोक तीन तीन छ अच्छी आम गोटे श्लोक पाठ करवा तस्मेनंत गृहे व्राजन तस्मेनंत गृहे व्राजन मुक्ता दाम विलंबिना मुक्ता दाम विलंबिना विराजिते वितानेना विराजिते वितानेना दीपे मणि मैरपि दीपे मणि मैरपि तस्मिन्नंत गृहे व्राजन् मुक्ता दाम विलंबिना विराजिते वितानेना दीपेर्मणि मैरपि तस्मिन्नंत गृहे व्राजन् मुक्ता दाम विलंबिना विराजित वितानेना दीपे मणि राजन मुक्ता दाम विलंबिना विराजित वितानेना दीपे मणि मैरपि चार तीन श्लोक अच्छे पढ़देपर तार अर्थ बुझा मल्लिका दाम भी पुष्पे दिरेफ कुलनादिते जालरंध्र प्रविष्ट गोभीश्चंद्र मसो मणि पारिजात वनामोद वायु नोद्यानुसारिणा धूपे रघुरोजय राजन जालरंध्र विनिर्गते पय फेन निवेशुभ्रे पर्यंके कशिपुत्तमे उपतस्ते सुखासीन जगता मिश्र पते द्वारकर ऐश्वर्य वर्णना कर जो आम शुणुले गत काली अनुवाद में पढ़ा उज्जवल मुक्तमालायुक्त झाड़न चांदुआ एवं देदीप्यमान मणिमय दीपमाला सहित राणी रुक्मिणी महल गुड़िक अत्यंत सुंदर थिला भ्रमरमानकर गुंजन तथा आकर्षणकारी मल्ली एवं अन्यान्य फुलर माळागुडिक इतस्तत झुला जाउथिला एवं गवाक्षर रंध्रपथरे निर्मल चंद्रकिरण विकृत होउथिला अगुरुधूपर सुवास जपरी गवाक्षर रंध्रपथरे बाहरी आसीथिला राजा सेहिपरि पारिजात पुष्पर सुगंध गृह मध्यरे जपरी गोटे उद्यानर परिवेश सृष्टि करथिला सेठे दुग्ध फेन निव शुभ्र वर्णर शज्जा ऐश्वर्यमय बालिश बा तकिया देहभार नष्ट कर विश्रामरत तांकर पति जगदीश्वर राणी सेवा करुथिले ये भगवान ऐश्वर्य द्वारकर ऐश्वर्य वर्णना कर द्वारकर भगवान ऐश्वर्य रही भगवान दुई भाग भगवान भक्त मान पूजा करती गोटे ऐश्वर्य भाव गोटे माधुर्य भाव वृंदावन में सब ऐश्वर्य ना से कौन ये सब किसी वर्णना कराएना अवश्य से बहुत ऐश्वर्य रही कि भाव हूँ माधुर्य भाव कारण जोबले कृष्ण फेरिले ना जो कृष्ण पठेले क्या जो तर अत्यंत प्रिय न तथा प्रियतमा आत्मजनी न शंकर न शंकर एवात्मा चथा भगवान उद्धव तुम्हें जिते मोर प्रिय आउ मोर कई नुहंती से उद्धव को जो पठे भगवान से समय ବର୍ଣ୍ଣନା କରାଯାଇଛି କେତେ ତାଙ୍କର ଐଶ୍ୱର୍ଯ୍ୟ ଥିଲା ନନ୍ଦ ମହାରାଜଙ୍କର, ବହୁତ ଧନ ସମ୍ପତ୍ତି ସବୁ ରହିଥିଲା, ଏଇଟା ବର୍ଣ୍ଣନା କରାଯାଇଛି। କିନ୍ତୁ ସେଠି ଐଶ୍ୱର୍ଯ୍ୟ ଭାବରେ ଭଗବାନଙ୍କୁ ପୂଜା କରାଯାଏ ନାହିଁ, ସେଠି ତ ସେମାନେ ଜାଣନ୍ତି ନାହିଁ ଭଗବାନ ବୋଲି। ବରଂ ଆମେ ଯେମିତି ଆଜି ପୂଜା କରୁଛୁ ଭଗବାନଙ୍କୁ, ନମାମି ଶ୍ୱରମ ସଚିଦାନନ୍ଦ ରୂପମ, ସେଇଭଳି ଭାବରେ ଚୋର ବୋଲି ସେ ପ୍ରସିଦ୍ଧ, ସମସ୍ତେ ତାଙ୍କୁ କିଏ ଗାଳି ଦିଅନ୍ତି, କିଏ କ'ଣ ବିଭିନ୍ନ ପ୍ରକାର ତାଙ୍କୁ ସବୁ ଭର୍ସନା କରନ୍ତି, ଏସବୁ କଥା ସବୁ ରହିଛି। ଇଏ ହେଉଛି ବୃନ୍ଦାବନ ଭାବ। କିନ୍ତୁ ମଥୁରା ଏବଂ ଦ୍ୱାରକାରେ ଭଗବାନଙ୍କର ଐଶ୍ୱର୍ଯ୍ୟ ଭାବ ରହିଛି, ଐଶ୍ୱର୍ଯ୍ୟ ଭାବରେ ସେ ପୂଜିତ ହୁଅନ୍ତି। ଏହି ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ଦ୍ୱାରକାର ଏଇ ଚାରୋଟି ଶ୍ଳୋକ 3-6 ଏଇ ଚାରୋଟି ଶ୍ଳୋକରେ ଏସବୁ ତ ସବୁ ଚାଲିବ ତାଙ୍କର ଶ୍ଳୋକ ବର୍ଣ୍ଣନା କରେ। କିନ୍ତୁ ଏଇଠି ଯେଉଁ ଭଗବାନ ଯେଉଁ ପୂର୍ବରୁ ବର୍ଣ୍ଣନା କରୁଥିଲେ କିଭଳି ଭାବରେ ଏସବୁ ଭଗବାନ ବିଶ୍ରାମ ନେଇଛନ୍ତି, ଏ ବିଶ୍ରାମ ନେଇଛନ୍ତି ଆଚାର୍ଯ୍ୟମାନେ କହୁଛନ୍ତି କେଉଁ ସମୟର କଥା ନା, ଏଇ ଜଷ୍ଟ ସନ୍ଧ୍ୟା ସମୟର କଥା। ସନ୍ଧ୍ୟା ସମୟରେ ସେ ନିଦ୍ରା ଯିବା ପାଇଁ ଯାଇନାହାନ୍ତି, ବିଶ୍ରାମ ନେଉନାହାନ୍ତି, ସନ୍ଧ୍ୟା ସମୟରେ ଜଷ୍ଟ ଚନ୍ଦ୍ର ଉଦୟ ହୋଇଛନ୍ତି, ଏହି ସମୟର ଘଟଣା। ଏଇସବୁ କଥାରେ ଆସିବ, ଏଥିରେ ସେହି ଶ୍ଳୋକ ସବୁ ଆସିବ। ତେଣୁ ସେହି ସମୟରେ ଭଗବାନ ତସ୍ମିନ୍ ଅନ୍ତଗୃହେ ବିରାଜନ୍, ସେ ଗୃହ କିଭଳି ବିରାଜିତ ହେଉଛି, କିଭଳି ବିରାଜିତ ହେଉଛି ମହଲ, ସିଏ ମନ୍ଦିର, ରୁକ୍ମିଣୀଙ୍କର ମନ୍ଦିର। ଆମେ ଯେମିତି ମନ୍ଦିରକୁ ପୂଜା କଣସଭା ସବୁ ବିଭିନ୍ନ ପ୍ରକାର କରୁଛେ, ବହୁତ ସଜାସଜି କରୁଛେ, ସେଇଭଳି ଭାବରେ ରୁକ୍ମିଣୀ ଦେବୀ, ସିଏ ତ ସ୍ୱୟଂ ଲକ୍ଷ୍ମୀ ଦେବୀ, ଲକ୍ଷ୍ମୀ ଦେବୀ ତାଙ୍କର ଗୃହ ମନ୍ଦିର, ସେଭଳି ଭାବରେ ସୁବିଧ ହେଇକି ରହିଛନ୍ତି, ସଜାସଜି ହେଇକି ରହିଛନ୍ତି। ଭାଜନ ମୁକ୍ତା ଦାମ ବିଳମ୍ବିନା, ମୁକ୍ତା ଦାମ ମୁକ୍ତାର ମାଳାରେ ସେସବୁ ଝୁଲୁଥିଲା, ସବୁ ମୁକ୍ତାର ମାଳା ସବୁ ଝୁଲୁଛି ସେ ଗୃହରେ, ମୁକ୍ତାର ମାଳା ବିଳମ୍ବିନା। ତାପରେ ବିରାଜ ସେ ବିଟାନିୟନ ଗୋଟେ ଚାନ୍ଦୁଆ ଲାଗିଥିଲା, ଚନ୍ଦ୍ର ଚନ୍ଦ୍ର ତାପ ବା ଚାନ୍ଦୁଆ ବୋଲି କୁହାଯାଉଛି, ସେଇଟା ସେଠି ଚାନ୍ଦୁଆ ଲାଗିଛି। ଦୀପେଇ ମଣିମୟୀ ଅତି ମଣିମୟୀ, ମଣିର ମଣିର ଦୀପ, ଆମେ ଏଇ ଯେଉଁ ଦୀପ ଲଗାଉଛେ ତେଲରେ ଦୀପ, କିନ୍ତୁ ସେଠି ମଣିର ଦୀପ, ମଣି ଏଭଳି ଚୁକ୍ତି କରୁଛି ଉଜ୍ଜ୍ୱଳ ଦୃଷ୍ଟି ମଣି, ମଣିମୟୀ ଦୀପ ଦୀପେଇ ସେଠି ଲାଗିଥିଲା। ମଲ୍ଲିକା ଦାମ ବି ମଲ୍ଲିକା ମଲ୍ଲି ଫୁଲ, ଆମର ସେଥିପାଇଁ ଆମର ଓଡ଼ିଆ କବି ଗାୟକମାନେ କହିଛନ୍ତି କ'ଣ ମଲ୍ଲିମାଳ ଶ୍ୟାମକୁ ଦେବି ମନ ପୋଷିବି, ଭଗବାନଙ୍କର ଏଇ ମଲ୍ଲିଟା ବହୁତ ପ୍ରିୟ ଏଇଠୁ ଜଣାପଡ଼ୁଛି। ତେଣୁ ମଲ୍ଲିମାଳରେ ସବୁ ରହିଛି, ମଲ୍ଲିମାଳ ସବୁ ସେ ଗୃହ ଭିତରେ ସଜା ରହିଛି, ମଲ୍ଲିକା ଦାମ ବି ମଲ୍ଲିମାଳରେ, ଏବଂ ପୁଷ୍ପ ପୁଷ୍ପୀ ଦ୍ୱିରେକ ପ୍ରଣାଦିତେ, ସେ ଯେଉଁ ପୁଷ୍ପର ଯେଉଁ ସୁଗନ୍ଧିତ ରହି ସୁଗନ୍ଧ ରହିଛି ସେଥିରେ ଆକର୍ଷିତ ହୋଇକରି ଦ୍ୱିରେକ, ଦ୍ୱିରେକ କହିଲେ ଭ୍ରମରମାନେ, ଭ୍ରମରମାନେ ସେଠି ଗୁଣଗୁଣ କରୁଛନ୍ତି, ଭ୍ରମରମାନେ ଦ୍ୱିରେକ ପ୍ରଣାଦିତେ ବା ଆଉ ଝିଙ୍କାରି ବୋଲି କୁହାଯାଉଛି, କୂଳକୁ ଝିଙ୍କାରି ବୋଲି କୁହାଯାଉଛି, ସେଉ ସବୁ ନାଦ କରୁଛନ୍ତି। ଜାଲ ରନ୍ଧ୍ର ପ୍ରବିଷ୍ଟେଇ ଗବାକ୍ଷ ବା ଝରକା ଯେଉଁ ରହିଛି ତାଙ୍କର ସେଠି, ସେଥିରେ ସେ ରନ୍ଧ୍ରରେ ଛୋଟ ଛୋଟ ରନ୍ଧ୍ର ସବୁ ରହିଛି ସେଥିରେ ପ୍ରବିଷ୍ଟେଇ କ'ଣ ନା ଗୋଭି ଚନ୍ଦ୍ରମସ ଚନ୍ଦ୍ରକିରଣ ପ୍ରବେଶ କରୁଛନ୍ତି। ଚନ୍ଦ୍ରକିରଣ କହିଲେ ଆଚାର୍ଯ୍ୟ ଟିକାର କହୁଛନ୍ତି ପୂର୍ଣ୍ଣଚନ୍ଦ୍ରର କିରଣ ଦେଶ ଉଦୟ ହେଇଛନ୍ତି, ସନ୍ଧ୍ୟା ସମୟର କଥା, ସନ୍ଧ୍ୟା ସମୟର କଥା ଚନ୍ଦ୍ରର କିରଣ ପ୍ରବେଶ କରୁଛି, ଆମର ନିର୍ମଳ କିରଣ। ଏବଂ ପାରିଜାତ ବନ ଆମର ବାୟୁନା, ପାରିଜାତ ପୂର୍ବରୁ ଆମେ ଶୁଣୁଥିଲେ ପାରିଜାତ ପାଇଁ ବହୁତ ଝଗଡ଼ା ଝଗଡ଼ି ହେଲା ସବୁ କେତେ କ'ଣ ହେଲା, ଆଉ ସେ କିନ୍ତୁ ସତ୍ୟଭାମାଙ୍କର ଅଗଣାରେ ରଗା ହେଲା ବୋଲି କୁହାଯାଇଥିଲା, ଆମେ ଶୁଣୁଥିଲେ। କିନ୍ତୁ ଆଚାର୍ଯ୍ୟମାନେ ଟିକା କହୁଛନ୍ତି, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର କହିଛନ୍ତି, ସେ ପାରିଜାତକୁ ଭଗବାନ 16,108 କରିଦେଲେ। ଭଗବାନ ସେ ବା ଇନ୍ଦ୍ର ନିଜର ଭୁଲ ବୁଝିପାରି ଯେ ଭଗବାନ ସହିତ ବହୁତ ଝଗଡ଼ା କରିଥିଲେ, ଆଜି ଭୁଲ ବୁଝିକରି ସମସ୍ତ ରାଣୀଙ୍କୁ ଖୁସି କରିବା ପାଇଁକି ଏ 16,100 ଗୋଟିଏ ମହଲରେ ଲଗାଇଥିଲା, ଆଉ 16,108 ମହଲ 7 ମହଲରେ ସେ ଲଗାଇଦେଲେ ଇନ୍ଦ୍ର ନିଜେ। ଭଗବାନଙ୍କୁ ସେବା ସମସ୍ତେ ଯେଉଁ ବ୍ରହ୍ମା ବର୍ଣ୍ଣ ଇନ୍ଦ୍ର ରୁଦ୍ର ମରୁଦ୍ର ସ୍ତୁନ୍ୟନ୍ତି ଦେବୀ ସେବେ ବ୍ରହ୍ମା ବର୍ଣ୍ଣ ଇନ୍ଦ୍ର ସେମାନେ ଭଗବାନ ସେବା କରିବା ପାଇଁ ଆତୁର ହେଇକି ରହିଛନ୍ତି, ଭଗବାନ ସେମାନଙ୍କୁ ସେବା ଗ୍ରହଣ କରୁନାହାନ୍ତି, ଏଭଳି ରହିଛି। କିନ୍ତୁ ଏଠି ଗୋଟେ କଥା ଦେଖିବା କଥା, ଲକ୍ଷ୍ୟ କରିବା କଥା, ଯେ ଶୁକଦେବ ଗୋସ୍ୱାମୀ ଯେଉଁ ଲୀଳାଟି କହିଲେ, ପୂର୍ବରୁ ଜଷ୍ଟ ବର୍ଣ୍ଣନା କଲେ 16,100 ରାଣୀଙ୍କୁ ବିବାହ କଲେ ଭଗବାନ। କିନ୍ତୁ 16,100 ରାଣୀଙ୍କୁ ବିବାହ କଲେ କିଭଳି ଭାବେ ତାଙ୍କ ସହିତ ସଙ୍ଗ ପ୍ରଦାନ କଲେ ଏସବୁ କଲା, ଏସବୁ କିଛି ବର୍ଣ୍ଣନା କରାଗଲା ନାହିଁ। ଏକାଥରେ 50 ବର୍ଷ ପରର ଘଟଣା କହିଦେଲେ ପାଖାପାଖି, ଯେତେବେଳେ କ'ଣ ଯେତେବେଳେ ତାଙ୍କର ପୁତ୍ର ପ୍ରଦ୍ୟୁମ୍ନଙ୍କର ପୁତ୍ର ଅନିରୁଦ୍ଧଙ୍କର ବିବାହ ସରିଯାଇଛି, ତା ପରର ଲୀଳାଟିକୁ ବର୍ଣ୍ଣନା କଲେ ଏଠି 16,108 ବିବାହ କଲା ପରେ ତାପରେ ଏଇ ଲୀଳାଟିକୁ ବିବାହ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ଏଇ ଲୀଳାଟିର ଗୁରୁତ୍ୱ ରହିଛି ବୋଲି ଏଇଟା ବର୍ଣ୍ଣନା କଲେ, ସବୁ ବର୍ଣ୍ଣନା କରେ ସମସ୍ତ ବିଷୟରେ ବର୍ଣ୍ଣନା କରିବେ କିଛି କିଛି କହିବେ, କିନ୍ତୁ ବର୍ତ୍ତମାନ ଏଇ ଲୀଳାଟି ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସୁଖଦେବ ଗୋସ୍ୱାମୀ ଏଇଟା ବର୍ଣ୍ଣନା କଲେ, ବହୁତ ବର୍ଷ ପରର ଘଟଣା ପ୍ରଥମେ ବର୍ଣ୍ଣନା କଲେ। ତେଣୁ ଇଏ ଯେଉଁ ପାରିଜାତ ସବୁ ରାଣୀଙ୍କର ଉଦ୍ୟାନରେ ପାରିଜାତ ପୁଷ୍ପ ରହିଛି, ସବୁଆଡ଼େ ପାରିଜାତର ସୁଗନ୍ଧି ଆସୁଛି। ଏ ପାରିଜାତ ସୁଗନ୍ଧିଟା କିଭଳି ଭାବରେ ନା ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି, ଇଏ ରହିଛି ଯେଉଁ ଆମର ଚନ୍ଦନ, ଚନ୍ଦନର ସୁବାସ ପାରିଜାତ ଆମୋଦ ବାୟୁନା, ଏଇ ବାୟୁ ଚାରିଆଡ଼େ ଖେଳି ଯାଉଥିଲା ସେ ପାରିଜାତ ଫୁଲର ସୁଗନ୍ଧିରେ, ଏବଂ ଧୂପେଇ ଅଗୁରୁ ଯେଇ ସେ ଯେଉଁ ଧୂପ ଅଗୁରୁ ଇତ୍ୟାଦି ସେ ଗୃହରେ ଲାଗିଥିଲା, ତାହାର ସୁବାସ ମଧ୍ୟ ଆସୁଥିଲା ସେଇ ଗୃହ ଭିତରେ, ଏତେ ପ୍ରକାର ସୁବାସ ସବୁ ଆସୁଥିଲା। ରାହାଜନ ହେ ରାଜା ପରୀକ୍ଷିତ, ସୁଖଦେବ ଗୋସ୍ୱାମୀ ଯେତେବେଳେ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି ବହୁତ ଆନନ୍ଦିତ ହେଇଯାଉଛନ୍ତି, ଏବଂ ପରୀକ୍ଷିତ ମହାରାଜ ଯେତେବେଳେ ଏଇ ଲୀଳାଟିକୁ ଶୁଣୁଛନ୍ତି ସେ ମଧ୍ୟ ବହୁତ ଆନନ୍ଦିତ ହେଇଯାଉଛନ୍ତି, ସେଇଥିପାଇଁ ସେ ତାଙ୍କୁ ସମ୍ବୋଧନ କରୁଛନ୍ତି। ରାଜନ ଜାଲରନ୍ଧ ବିନିର୍ଗତ ଦେଇ ଏଇଭଳି ଭାବରେ ସୁବାସ ଗୃହ ଭିତରେ ଏବଂ ଗୃହ ବାହାରେ ମଧ୍ୟ ଖେଳି ଯାଉଥିଲା, ତେଣୁ ସେଇ ଗୃହ ଭିତରେ ପୟ ଫେନ ନିଭେ ଶୁଭ୍ରେ ପର୍ଯ୍ୟଙ୍କେ, ତାଙ୍କ ଯେଉଁ ପର୍ଯ୍ୟଙ୍କ ଯେଉଁ ପଲଙ୍କ ରହିଛି ସେଥିରେ ପଲଙ୍କରେ ପଲଙ୍କଟା କିଭଳି ଭାବରେ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି କିଭଳି ଭାବରେ ନୂଆ ପଲଙ୍କ ତିଆରି ହେଇଛି, ସେଇଟା ସେଇ ପଲଙ୍କରେ ଫେନ ନିଭ ଶୁଭ୍ରେ କଷିବୁ, ବହୁତ ଫେଣ ନିଭ କହିଲେ ଦୁଗ୍ଧର ଫେଣ, କୟ ଫେଣ ନିଭ ଦୁଗ୍ଧ ଫେଣ ଯେଉଁଭଳି ଭାବରେ ଧଳା ସେଇ ରଙ୍ଗର ସବୁ କ'ଣ ଶଯ୍ୟା ସବୁ ରହିଛି, ଏବଂ କଷିବୁ କହିଲେ ତକିଆ ଏବଂ ଛେଦ ଇତ୍ୟାଦି ସବୁ ରହିଛି, ସେଇ ଉତ୍ତମେ ସେଇ ଉତ୍ତମ ଶଯ୍ୟାରେ ଭଗବାନ ଉପତସ୍ତେ, ସେ ସେଇଠି ବିଶ୍ରାମ ନେଇଛନ୍ତି, ଏବଂ ରୋହିଣୀ ଏ ସରି ଆମର ଯେଉଁ ରହୁଛନ୍ତି ରୁକ୍ମିଣୀ ଏବଂ ଅନ୍ୟ ସେବିକାମାନେ ତାଙ୍କର ଉପତସ୍ତେ, ସୁଖମ ଆସିନମ ଜଗତା ଈଶ୍ୱରମ ପତିମ, ଜଗତର ଈଶ୍ୱର ସିଏ ଜଗତର ପତି, ତେଣୁ ତାଙ୍କର ସେଇଭଳି ଭାବରେ ସେବା କରୁଛନ୍ତି। ଏଇ 4ଟି ଶ୍ଳୋକରେ ଏଇଟା ବର୍ଣ୍ଣନା କରାଗଲା। ତେଣୁ ସିଦ୍ଧର୍ଶ୍ୱାମୀଙ୍କ ମତାନୁସାରେ ରୁକ୍ମିଣୀଙ୍କର ପ୍ରାସାଦ ବର୍ତ୍ତମାନ ପ୍ରାସାଦ ସଦୃଶ ସେତେବେଳେ ବିଖ୍ୟାତ ଥିଲା ଏବଂ ଏ ସମସ୍ତ ବର୍ଣ୍ଣନା ପ୍ରାସାଦଟିର ଐଶ୍ୱର୍ଯ୍ୟର ଆଭାସ ପ୍ରଦାନ କରୁଛି। ଶ୍ରୀ ବିଷ୍ଣୁ ଚକ୍ରବର୍ତ୍ତୀ ଠାକୁର ଏହି ଶ୍ଳୋକର ବ୍ୟାଖ୍ୟା ଏପରି କରିଥିଲେ, ଅମଳା ହିଁ ଶବ୍ଦ ଅରୁଣା ହିଁ ଭାବେ ପଠନ କରାଯାଇପାରେ। ଚନ୍ଦ୍ରଙ୍କର କିରଣରେ ସମଗ୍ର ପ୍ରାସାଦ ଆଲୋକିତ ହେଉଥିଲା। ଏହି ଲୀଳା ଯେତେବେଳେ ସଂଗଠିତ ହୋଇଥିଲା ସେତେବେଳେ ସୁନ୍ଦର ଆରକ୍ଷଣ ଜ୍ୟୋତ୍ସ୍ନାର ସମଗ୍ର ପ୍ରାସାଦଟିକୁ ସ୍ନାତ କରି ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଉଦିତ ହୋଇଥିଲେ। ଚନ୍ଦ୍ର ଉଦୟ ସମୟ ତେଣୁ ଏହି ସମୟରେ ଏହି ଲୀଳାଟି ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ। କେଉଁ ସମୟ ଏକ୍ଜାକ୍ଟ ସବୁ ସବୁ ଲୀଳାରୁ ସବୁ ଜଣାପଡ଼ୁଛି କେଉଁ ସମୟ ସେଇଟା ଥିଲା। ତେଣୁ ଏଠି କୁହାଯାଉଛି ଏ ଯେଉଁ ବର୍ଣ୍ଣନା କରାଯାଉଛି ଏ ପ୍ୟାଲେସ୍ର ବା ଯେଉଁ ରାଜପ୍ରାସ ରାଣୀ ମହଲର ବର୍ଣ୍ଣନା କରାଯାଉଛି, ଆର ଉଦ୍ଦେଶ୍ୟ ହେଉଛି କ'ଣ ନା ସବୁକିଛି ଏ ରୁକ୍ମିଣୀ ଏଭଳି ଭାବରେ ତାକୁ ସଜେଇଥିଲେ, ତାଙ୍କର ଗୃହକୁ ଏଭଳି ଭାବ ସଜେଇଥିଲେ। ତାର ତାଙ୍କର ସଜେଇବାର ଉଦ୍ଦେଶ୍ୟ ହେଉଛି ଭଗବାନ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା, ଲଭିଙ୍ଗ ସର୍ଭିସ। ତେଣୁ ଏଇ ଯେଉଁ ଆମେ ସେଠି କହିଦେଲି ଏଇଟା ହେଉଛି ସେଇ ଚନ୍ଦ୍ର ଉଦୟ ସମୟ, ଚନ୍ଦ୍ର ଉଦୟ ସନ୍ଧ୍ୟା ସମୟ ଭଗବାନ ବିଶ୍ରାମ ନେଇଛନ୍ତି। ଲଘୁ ବୈଷ୍ଣବ ତୋଷ୍ଣରେ ଯିବ ସ୍ୱାମୀ କହୁଛନ୍ତି, ପ୍ଲେସ୍ ୱେର୍ ଦ ପାଷ୍ଟ ଟାଇମ୍ ଟୁକ୍ ପ୍ଲେସ୍ ଇଜ୍ ନାଉ ଡିସ୍କ୍ରାଇବ୍ ଇନ୍ 7 ଲାଇନ୍ସ। ସାତଟି ସେଣ୍ଟେନ୍ସରେ ସେଇଟା ବର୍ଣ୍ଣନା କରାଯିବ। ଟୁ ଡିସ୍କ୍ରାଇବ୍ ଦ ପ୍ରେମ ଫାଷ୍ଟ ଦ ଆର୍ଟିକଲ୍ସ ଆକ୍ଟିଂ ଆଜ୍ ଉଦ୍ଦୀପନ ଫର୍ କୃଷ୍ଣ ଆଣ୍ଡ ରୁକ୍ମିଣୀ ଆର୍ ଡିସ୍କ୍ରାଇବ୍ଡ। ରୁକ୍ମିଣୀ ଏବଂ କୃଷ୍ଣଙ୍କର ପ୍ରେମକୁ ବର୍ଣ୍ଣନା କରିବା ପାଇଁ ଯାଇକି ପ୍ରଥମେ ଏ ଉଦ୍ଦୀପନ ଏ ଯେଉଁ ରହିଛି ସରାଉଣ୍ଡିଂଟାକୁ ବର୍ଣ୍ଣନା କରାଯାଉଛି। 3.5 ଶ୍ଳୋକରେ ଗୃହର ବର୍ଣ୍ଣନା କରାଯାଉଛି ଏବଂ ସେ ଯେଉଁ ପଲଙ୍କରେ ଶୟନ କରିଛନ୍ତି ସେ ପଲଙ୍କ ମଧ୍ୟ ବର୍ଣ୍ଣନା କରାଯାଉଛି। 1 ଲାଇନ୍ ଡିସ୍କ୍ରାଇବ୍ସ ରୁକ୍ମିଣୀ ପ୍ରେମ ଆଜ୍ ଇଜ୍ ସର୍ଭିଂ ଆଜ୍ ଇଜ୍ ସାଟ୍ ବେଡ୍। ଭଗବାନ ଶୟନ କରିନାହାନ୍ତି, ଉପବେଶନ କରିଛନ୍ତି, ଶୟନ କରିନାହାନ୍ତି ସେ ସମୟରେ, ସେଇଟା ତ ସମୟ ନୁହଁ, ଶୟନ ସମୟ ବସିଛନ୍ତି। ତେଣୁ ରୁକ୍ମିଣୀ କେମିତି ତାଙ୍କୁ ସେବା କରୁଛନ୍ତି, ତେଣୁ ଏ ଶ୍ଳୋକମାନଙ୍କରେ ଏସବୁ ବର୍ଣ୍ଣନା କରାଯାଇଛି। ସେ ଯେଉଁ ରୁମ୍ର ଯେଉଁ ଗୃହ ଯେଉଁ ମନ୍ଦିର ବା ଗୃହ ଯାହା ହେଉ ସେ ଯେଉଁଟା କିଭଳି ଥିଲା ନା, ଏଇଟା ଗୋଟେ ଆୟତାକାର ଗୃହ ଥିଲା, ରେକ୍ଟାଙ୍ଗୁଲାର ରୁମ୍ ଥିଲା। ସେ ଯେଉଁ ମହଲରେ ଉପର ମହଲାରେ ମଧ୍ୟ ସବୁ ଗୃହ ଇତ୍ୟାଦି ସବୁ ଥିଲା, ଏ ତଳ ମହଲାର ଘଟଣା ଏଇଟା। ଦ ରୁମ୍ ଏ ଯେଉଁ ଗୃହ ନ୍ୟାଚୁରାଲି ବାଇ ଜୁଏଲ୍ସ, ସେ ଗୃହରେ ଆମେ ଯେମିତି ଇଲେକ୍ଟ୍ରି ଲଗାଉଛେ ସେଠି ସେମିତି ତାଙ୍କର ବିଭିନ୍ନ ପ୍ରକାର ମଣି ଦ୍ୱାରା ସେ ଗୃହ ଆଲୋକିତ ହେଉଥିଲା। ତେଣୁ ରାଜିତ ବୋଲି ଶବ୍ଦ ବ୍ୟବହାର କରାଯାଇଛି। ଆଣ୍ଡ ପର୍ଟିକୁଲାରଲି ବ୍ରାଇଟ୍ ଆହୁରି ବହୁତ ବିରାଜିତ ବୋଲି କୁହାଯାଉଛି ନା, ବହୁତ ଉଜ୍ଜଳ ଆଲୋକ ଆସୁଥିଲା। ବାଇ ଦ କ୍ୟାନୋପିସ୍ ଆଣ୍ଡ ଜୁଏଲ୍ ଲ୍ୟାମ୍ପ, ସେଇ କ'ଣ ମଣିର ପ୍ରଦୀପ ଆଉ ଗୋଟେ କ୍ୟାନୋପି କ'ଣ ରହିଛି ସେ ତାଦ୍ୱାରା ଏସବୁ ଆଲୋକ ଆସୁଥିଲା। ଷ୍ଟ୍ରିଙ୍ଗସ୍ ଅଫ୍ ଜାସ୍ମିନ୍ସ ଡେକୋରେଟେଡ୍ ଦ ଡୋର୍ ୱେଜ୍ ଆଣ୍ଡ ଅଦର ଫ୍ଲାୱାର୍ସ ୱେର୍ ସ୍ପ୍ରିଙ୍କଲ୍ଡ ହିୟର୍ ଆଣ୍ଡ ଦେୟାର୍। ତେଣୁ ସେ ଗୃହରେ ଏସବୁ ଫୁଲର ମାଳା ସବୁ ଝୁଲୁଥିଲା, ଜାସ୍ମିନ୍ ମଲ୍ଲିକାର ମାଳା ସବୁ ଝୁଲୁଥିଲା ଏବଂ ଅନ୍ୟ ଫୁଲମାନ ସବୁ ମଧ୍ୟ ଥିଲେ, ଖାଲି ଯେ ମଲ୍ଲିକା ଫୁଲ ଥିଲା ତାହା ନୁହଁ, ଅନ୍ୟ ଫୁଲ ସବୁ ମଧ୍ୟ ରହିଥିଲା, ବହୁତ ପ୍ରକାର ଫୁଲ ଥିଲା, ପାରିଜାତ ଫୁଲ ମଧ୍ୟ ରହିଥିବ ସେଠି। ଇନ୍ ସମ୍ ଭର୍ସନ୍ ଗୋଟେ ଗୋଟେ ଜାଗାରେ କୁହାଯାଇଛି ଧୂପେଇ ବୋଲି କୁହାଯାଇଛି, ପୁଷ୍ପେଇ କୁହାଯାଇ ନାହିଁ। ଯାହା ବି ହଉ, ଡିସଅର୍ଡ଼ିନାରୀ ଧୂପ ସେଠି ରହିଥିଲା, ଅଗୁରୁ ଆଉ ଅଗୁରୁ ମଧ୍ୟ ବର୍ଣ୍ଣନା କରାଯାଇଛି, ତେଣୁ ଧୂପ ମଧ୍ୟ ଲାଗିଥିଲା। ଏବଂ ଦ ମୁନ୍ ରେଜ୍ ୱାର୍ ରେଡ୍, ଚନ୍ଦ୍ରକିରଣ ଯେଉଁ ଆସୁଥିଲା ସେଟା ଲାଲ ଚନ୍ଦ୍ରକିରଣ ଆସୁଥିଲା, ଅରୁଣେଇ ଲାଲ ଚନ୍ଦ୍ର ଅରୁଣେଇ। ଆନଦର ଭର୍ସନ୍ ହାଭିଙ୍ଗ ଜଷ୍ଟ ଚନ୍ଦ୍ର ଜଷ୍ଟ ଉଦୟ ହେଉଛନ୍ତି, ଉଦୟ ଚନ୍ଦ୍ର ସମୟର ଘଟଣା। ଦିସ୍ ଇନ୍ସିଡେଣ୍ଟ ଟୁକ୍ ପ୍ଲେସ୍ ଆଫ୍ଟର ଡେଜ୍, ସେଇଥିପାଇଁ ସନାତନ ଗୋସ୍ୱାମୀ ଜୀବ ଗୋସ୍ୱାମୀ ମାନେ ସବୁ କହୁଛନ୍ତି ଏଇ ଘଟଣାଟି ଯେଉଁ ହେଇଥିଲା ଜଷ୍ଟ ସନ୍ଧ୍ୟା ସମୟର ଘଟଣା, ସନ୍ଧ୍ୟା ସମୟର ଘଟଣା। ଦ ରେଜ୍ ଅଫ୍ ଦ ମୁନ୍ ଆଣ୍ଡ ଦ ଅଗୁରୁ ଇନ୍ସେନ୍ସ ସଜେଷ୍ଟ ଦ ବିୟୁଟି ଅଫ୍ ଦ ରୁମ୍, ଯେଉଁ ଚନ୍ଦ୍ର ଆଲୋକ ପଡ଼ୁଥିଲା ଏବଂ ଅଗୁରୁର ସୁଗନ୍ଧି ରହିଥିଲା, ଏଇଥିରୁ ଆମେ ଜାଣିବା ସେ ଗୃହର କିଭଳି ଭାବରେ କ'ଣ ବହୁତ ସୌନ୍ଦର୍ଯ୍ୟ ରହିଥିଲା, ସୌନ୍ଦର୍ଯ୍ୟ ମଣ୍ଡିତ ହୋଇଥିଲା। ଦ ଫ୍ୟୁମ୍ସ ଅଫ୍ ଦି ଇନ୍ସେନ୍ସ ଲେଟ୍ ଦ ରୁମ୍ ବିଫୋର୍ ଦ ମୁନ୍ ରେଜ୍ ଏଣ୍ଟର୍ଡ, ଯେତେବେଳେ ଚନ୍ଦ୍ରକିରଣ ପ୍ରବେଶ କରୁଥିଲା ସେତେବେଳେ ସବୁ ଏ ଯେଉଁ ଅଗୁରୁ ଇତ୍ୟାଦିର ଯେଉଁ ସୁଗନ୍ଧି ବା ଧୂମା ଧୂମା ରହିଛି, ଫ୍ୟୁମ୍ ବା ଧୂଆଁ ଯେଉଁ ଯାଇଛି ସେସବୁ ନିକଳି ଯାଉଥିଲା। ଦଜ୍ ଏ ପ୍ରିଜେଣ୍ଟ ବ୍ରିଜ୍ ଇଜ୍ ଅଲସୋ ସଜେଷ୍ଟେଡ୍, ତେଣୁ ଏସବୁ କେମିତି ହେଉଥିଲା ନା ଗୋଟେ ବାୟୁ ଚଳାଚଳ ହେଉଥିଲା, ତେଣୁ ଧୀର ସମୀର ଯେଉଁ କୁହାଯାଏ ଧୀର ସମୀର ସେ ରୁମ୍ରେ ସେ ତାଙ୍କର ସେ ଗୃହରେ ସେଇ ଧୀର ସମୀର ହେଉଥିଲା, ଧୀର ସମୀର। ଆଣ୍ଡ ଦ ପ୍ରେଜେଣ୍ଟ ପାରିଜାତ ପ୍ଲାଣ୍ଟସ୍ ହାଭ୍ ବିନ୍ ଏଷ୍ଟାବ୍ଲିଶ୍ଡ ଇନ୍ ଇଚ୍ ଅଫ୍ ଦ କୁଇନ୍ସ ହାଉସେସ୍ ବାଇ ଇନ୍ଦ୍ର ପ୍ରିଭିୟସ୍ଲି। ସନାତନ ଗୋସ୍ୱାମୀ ଜୀବ ଗୋସ୍ୱାମୀ କହୁଛନ୍ତି ଯେ ଇନ୍ଦ୍ର ନିଜେ ଆସିକରି ସେସବୁ ତାଙ୍କର ଅଗଣାରେ ସବୁ ଏଇ ପାରିଜାତ ଲଗେଇକି ଯାଇଥିଲେ ପ୍ରିଭିୟସ୍ଲି। ଏଇଟା ତ ବହୁତ ବର୍ଷ ପରର ଘଟଣା, ବହୁତ ବର୍ଷ ପରର ଘଟଣା। ପାରିଜାତ ଆଣିଲେ କେଉଁ କେଉଁ ସମୟରେ ଆଣିଲେ, ଜଷ୍ଟ ଯେତେ 16,100 ରାଣୀକୁ ବିବାହ କରିବେ ତା ପୂର୍ବରୁ ସେ ପାରିଜାତ ଆସିଥିଲା, ଆ ଭିତରେ ଅନେକ ବର୍ଷ ବିତିଗଲାଣି। ରୁକ୍ମିଣୀଙ୍କର ପୁତ୍ର ହୋଇକରି ତାଙ୍କର ପୁତ୍ରଙ୍କର ପୁତ୍ରଙ୍କର ବିବାହ ହୋଇକରି ଏଇସବୁ କଥା ଘଟଣା ହୋଇଗଲାଣି, ଅନେକ ବର୍ଷ ବିତିଗଲାଣି ଆ ଭିତରେ, ତେଣୁ ସେ ପାରିଜାତ ବଣ ସବୁ ହୋଇଗଲାଣି ଚାରିଆଡ଼େ, ବଣ ପୁରା ମହାବୁଝି ଖାଲି ମିନିଷା। ଦ ଅଦର ଟ୍ରିଜ୍ ଏବଂ ଆହୁରି ବହୁତ ଫୁଲ ଗଛ ସବୁ ମଧ୍ୟ ରହିଛି, ବିକଜ୍ ଅଫ୍ ରିଲେସନ୍ସିପ୍ ୱିଥ୍ ଦ ୱିଣ୍ଡ ଫ୍ରମ୍ ଦ ଚିପ୍ ପାରିଜାତ ଟ୍ରି ଲାଇକ୍ ଦ ପ୍ରୋଟୋଟାଇପ୍ ସ୍ୟାଣ୍ଡେଲୁଡ଼ ଟ୍ରି। ଏଇଠି ସନାତନ ଜୀବ ଗୋସ୍ୱାମୀ କହୁଛନ୍ତି ପାରିଜାତ ପୁଷ୍ପଟା କିଭଳି ଭାବରେ ନା ସ୍ୟାଣ୍ଡେଲୁଡ଼ ଭଳି, ସେଇଟା ଚନ୍ଦନର ସୁବାସ ଭଳି ରହିଛି ତାର ସୁବାସ। ଦ୍ୟାଟ୍ ଟ୍ରି ୱାଜ୍ ସେଣ୍ଟ ଦେୟାର ବଟ୍ ଡ୍ରଡ୍ ବାଇ ଦ ଲର୍ଡ ପର୍ସନାଲି, ଆ ପୂର୍ବରୁ ଆମେ ଶୁଣିଥିଲେ କିନ୍ତୁ ଭଗବାନ ସେଇଟାକୁ ଆଣିଥିଲେ। ନଟ୍ ଓନ୍ ୱାଜ୍ ଦେୟାର ଦ ଫ୍ରାଗ୍ରାନ୍ସ ଅଫ୍ ପାରିଜାତ ଦ ଫ୍ରାଗ୍ରାନ୍ସ ଅଫ୍ ମେନି ଅଦର ଫ୍ଲାୱାର୍ସ ଇନ୍ ଦ ଗାର୍ଡ଼ନ, ସେ ବନରେ ସେ ଯେଉଁ ତାଙ୍କର ରହିଛି ସେଠି ଉଦ୍ୟାନ ରହିଛି ସେଠି ଯେଉଁ କେବଳ ପାରିଜାତ ଥିଲା ତାହା ନୁହଁ, ଅନେକ ପ୍ରକାର ପୁଷ୍ପ ଥିଲା ଏବଂ ଅଗୁରୁର ମଧ୍ୟ ସୁଗନ୍ଧି ଥିଲା, ସେସବୁ ଗୃହରୁ ବାହାରି ଯାଉଥିଲା, ଗୃହ ଚାରିପଟେ ଚାରିଆଡ଼େ ସବୁ ସେଇ ସବୁ ସୁବାସରେ ସୁବାସ ରହୁଥିଲା, ସେଠି ଚାରିଆଡ଼େ ସେ ସୁବାସ ରହୁଥିଲା। ଇନ୍ ଦ ରୁଫ୍ ଟପ୍ ତାହା ଉପରେ ମଧ୍ୟ ତାଙ୍କର ଯେଉଁ ରୁକ୍ମିଣୀଙ୍କର ଗୃହ ରହିଛି ଉପର ମହଲାରେ ମଧ୍ୟ ସବୁ ରହିଛି, ଗୃହ ସବୁ ରହିଛି, ସବୁ ସେଠି ମଧ୍ୟ ପଲଙ୍କ ଇତ୍ୟାଦି ପଡ଼ିଛି, ଏସବୁ ରହିଛି। ତେଣୁ ଏହିଭଳି ଭାବରେ ରୁକ୍ମିଣୀ ତାଙ୍କୁ ଯେଉଁ ସେବା କରୁଥିଲେ, କଣ୍ଟିନ୍ୟୁଅସ୍ ଡେସ୍କ୍ରିପ୍ସନ୍ ଅଫ୍ ହର୍ ଫ୍ରମ୍ ଦିସ୍ ଭର୍ସ ଅନୱାର୍ଡ଼ସ୍ ଇଣ୍ଡିକେଟ୍ ଅ ଡିଜାୟାର୍ ଟୁ ସର୍ଭ ହିମ୍। ତେଣୁ ଆ ପରଠୁ ଆମେ ଶୁଣିବା କେମିତି ରୁକ୍ମିଣୀ ଭଗବାନଙ୍କୁ ସେବା କରୁଛନ୍ତି। ଆମେ ଶୁଣୁଥିଲେ ନା ରୁକ୍ମିଣୀ ତାଙ୍କର ଦାସୀଙ୍କ ଠାରୁ ନା ପରେ ଆସିବ, ଦାସୀଙ୍କ ଠାରୁ ସେଇ ଯେଉଁ ଆମେ ଚାମର ଢୁଲଉଛେ ନା, ସେଇ ଚାମର ଗୋଟେ ନେଇକରି ଭଗବାନଙ୍କୁ ପଙ୍ଖା କରୁଛନ୍ତି, ଚାମର ପଙ୍ଖା କରୁଛନ୍ତି। ସନାତ ଗୋସ୍ୱାମୀ ମଧ୍ୟ ସେ କଥା କହିଛନ୍ତି, ତେଣୁ ଏହିଭଳି ଭାବରେ ଭଗବାନଙ୍କର ଏଇ ଯେଉଁ ଦ୍ୱାରକା ଲୀଳା, ଏଇ ଲୀଳାଟିକୁ ବର୍ଣ୍ଣନା କରାଯାଉଛି ଏ ଶ୍ଳୋକରେ। ଏ ଅଧ୍ୟାୟରେ ବହୁତ ଶ୍ଳୋକ ରହିଛନ୍ତି, ତେଣୁ ଆମେ ଶୁଣିବା ଇଏ 1-9 ଏଥିରେ ରୁକ୍ମିଣୀ କିଭଳି ଭଗବାନଙ୍କୁ ସେବା କରୁଛନ୍ତି। ତେଣୁ 10-20 କୃଷ୍ଣ ତାଙ୍କୁ ଇଏ ଗୋଟେ ଭଗବାନଙ୍କର ପରିହାସ କରୁଥିଲେ। ଭଗବାନ ଭାବୁଥିଲେ ଯେ ଯେଭଳି ଭାବରେ ରାଧାରାଣୀଙ୍କ ସହିତ ପ୍ରାୟ ପରିହାସ କଲେ ବା ଛଳ କଲେ ସେ କେମିତି ଅଭିମାନ କରନ୍ତି, ତେଣୁ ସେ ଭାବୁଥିଲେ ରୁକ୍ମିଣୀ ଅଭିମାନ କରିବେ। କିନ୍ତୁ ରୁକ୍ମିଣୀ ଅଭିମାନ କଲେ ନାହିଁ, ରୁକ୍ମିଣୀ ମୂର୍ଚ୍ଛା ହେଇଗଲେ, ରୁକ୍ମିଣୀ ଏଇଟାକୁ ସତ୍ୟ ବୋଲି ଭାବିଲେ ଘଟଣାଟି। ତେଣୁ ଇଏ ରୁକ୍ମିଣୀଙ୍କର ବାମ ଭାବ, ଆଉ ଗୋଟେ ହେଉଛି ଦକ୍ଷିଣ ଭାବ। ରାଧାରାଣୀ ହେଉଛନ୍ତି ବାମ ଭାବ, ରାଧାରାଣୀଙ୍କର ବାମ ଭାବ, ଏବଂ ଚନ୍ଦ୍ରାବଳୀ ଇତ୍ୟାଦି ଏମାନଙ୍କୁ ହେଉଛନ୍ତି ଦକ୍ଷିଣ ଭାବ। ଦକ୍ଷିଣ ଭାବ କହିଲେ ରୁକ୍ମିଣୀ ରାଧାରାଣୀ ସେ କହନ୍ତି କ'ଣ ନା କୃଷ୍ଣ ମୋର, ଇଏ ହେଉଛି ବାମ ଭାବ, ଲେଫ୍ଟ 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 ମୁଡ୍, ଲେଫ୍ଟ ମୁଡ୍ ତାଙ୍କର ବାମ ଭାବ, କୃଷ୍ଣ ହେଉଛନ୍ତି ମୋର। କିନ୍ତୁ ଚନ୍ଦ୍ରାବଳୀ ଏମାନଙ୍କର ଭାବ ହେଉଛି କ'ଣ ନା ମୁଁ ହେଉଛି କୃଷ୍ଣଙ୍କର, ଇଏ ହେଉଛି ତଫାତ୍ ରହିଛି ତାଙ୍କ ଭିତରେ। ଚନ୍ଦ୍ରାବଳୀ ଏବଂ ରାଧାରାଣୀଙ୍କ ଭିତରେ ତଫାତ୍ ହେଉଛି ଏଇଟା। ତେଣୁ ସେହିଭଳି ଭାବରେ ରୁକ୍ମିଣୀ ମଧ୍ୟ ସେଇ ଦକ୍ଷିଣ ଭାବର ସେ ଥିଲେ, ତାଙ୍କର ବାମ ଭାବ ନଥିଲା, କିନ୍ତୁ ସତ୍ୟଭାମାଙ୍କର ବାମ ଭାବ ରହିଛି, ବାମ୍ୟ ଭାବ ନା ବାମ ଭାବ ନା ଯାହା ହେଉ ଏସବୁ ରହିଛି। ତେଣୁ ସତ୍ୟଭାମା ବହୁତ ଅଭିମାନ କରନ୍ତି, କିନ୍ତୁ ରୁକ୍ମିଣୀ ଏଠି ଅଭିମାନ କଲେ ନାହିଁ। ତେଣୁ ଏଇ ଦୁଇଟି ପ୍ରକାର ଭାବ ରହିଛି। ତେଣୁ ଆମେ ଦେଖିବା ଗୋପୀ ଗୀତରେ ସବୁ ଦୁଇ ପ୍ରକାର ଭାବର ଗୋପୀମାନେ ସବୁ ସେଇ ସଙ୍ଗୀତ ଗାନ କରୁଛନ୍ତି। ଦୁଇ ପ୍ରକାର ଭାବରେ ଯେଉଁ ଗୋପୀ ରହିଛନ୍ତି ସେମାନେ ସବୁ ଚନ୍ଦ୍ରାବଳୀଙ୍କର ଗ୍ରୁପ୍ର ଗୋପୀମାନେ ଅଛନ୍ତି, ଏବଂ ରାଧାରାଣୀଙ୍କର ଗ୍ରୁପ୍ର ଗୋପୀମାନେ ମଧ୍ୟ ରହିଛନ୍ତି। ସମସ୍ତେ ମିଳିକରି ସେ ଯେହେତୁ ଭଗବାନ ଯେତେବେଳେ ରାସଲୀଳାରୁ ଅନ୍ତର୍ଧ୍ୟାନ ହୋଇଗଲେ, ସେଇ ସମୟରେ ସମସ୍ତେ ମିଳିଛିକରି ସେଇ ତାଙ୍କର ତାଙ୍କ ବିଭିନ୍ନ ଲୀଳାକୁ ସବୁ ଗାନ କରିବା ପାଇଁ ଲାଗିଲେ। ତେଣୁ ଏଇ ଦୁଇଟି ଭାବ ରହିଛି ଆମର, ଯେଉଁ ରହିଛି ଆମର ଗୌଡ଼ୀୟ ଭାବ ରହିଛି ଆମର ବ୍ରହ୍ମ ମହାଦେବ ଗୌଡ଼ ସମ୍ପ୍ରଦାୟରେ ଆମର ସମ୍ପ୍ରଦାୟ ଆସନ୍ତି। ଆମର ଏଇଟା ହେଉଛି ଆମେ ରାଧାରାଣୀଙ୍କର ଭାବରେ, ରାଧାରାଣୀଙ୍କ ଭାବ ଆମର ରାଧାରାଣୀଙ୍କର ତାଙ୍କର ଆମେ କ'ଣ ତାଙ୍କୁ ଆମେ ଫଲୋ କରୁଛୁ, ତାଙ୍କୁ ଆମେ ଅନୁସରଣ କରୁଛୁ। କିନ୍ତୁ ଯେଉଁ ରହିଛନ୍ତି ଚନ୍ଦ୍ରାବଳୀ ଭାବ ସେମାନେ ସେ ତାକୁ ଆମେ ଅନୁସରଣ କରୁନାହୁଁ। ଏ ଯେଉଁ ଗୋଟେ କଥା ଅଛି, ଗୋଟେ ଥରେ ଜଣେ ଆମର ଜଣେ କିଏ କ'ଣ ତାଙ୍କ ନା ରଘୁନାଥ ଦାସ ଗୋସ୍ୱାମୀ, ରଘୁନାଥ ଦାସ ଗୋସ୍ୱାମୀ ସେ ରଘୁନାଥ ଦାସ ଗୋସ୍ୱାମୀ ତ ବହୁତ କିଭଳି ଭାବରେ ସେ ବୈରାଗ୍ୟ ଜୀବନ ଯାପନ କରୁଥିଲେ ସେଇଟା ବର୍ଣ୍ଣନା କରାଯାଇଛି। ରାଧାକୁଣ୍ଡରେ ସିଏ ରହୁଥିଲେ ଏବଂ ଗୋଟିଏ ଦିନ ଛାଡ଼ିକି ଗୋଟିଏ ଦିନ କେବଳ ଗୋଟିଏ ଚାମଚ ଲହୁଣୀ ପାନ କରୁଥିଲେ। ଏଇଭଳି ଭାବରେ ସେ ଜୀବନ ଯାପନ କରୁଥିଲେ। କିନ୍ତୁ ଇଏ ନା ଆଉ କିଏ ମନେ ପଡ଼ୁନି ଏକ୍ଜାକ୍ଟଲି, ବା ସେ ବି ହେଇଥାଇ ପାରନ୍ତି। ତେଣୁ ସିଏ ଯେଉଁ ରହିଛନ୍ତି, ସେ ଯେଉଁ ଲୋନ୍ ପାନ କରୁଥିଲେ ବା ଇଏ କରୁଥିଲେ, ସେ ଯେଉଁ ଠୋଲାରେ ପାଉଥିଲେ, ସେ ଠୋଲା ତାଙ୍କର ଗୋଟେ ଭାବ ଅଲଗା ଆସିଗଲା। ତେଣୁ ସେ ପଚାରି ବୁଝିଲେ ଏଇଟା କେଉଁଠୁ ଆସିଛି, ଏ ଠୋଲାଟା କେଉଁଠୁ ଆସିଛି। ବୁଝିଲା ବେଳକୁ କ'ଣ ନା, ଏ ଚନ୍ଦ୍ରାବଳୀଙ୍କର ଯେଉଁ ସ୍ଥାନ ଅଛି ସେଇ ସ୍ଥାନରେ ଏଇ ବୃକ୍ଷ ରହିଛି, ସେଇ ସ୍ଥାନ ସେଇ ବୃକ୍ଷରୁ ସେ ଠୋଲାରେ ଏଇଟା ତାଙ୍କୁ ଦିଆଯାଇଥିଲା ଖାଦ୍ୟ। ତେଣୁ ସେ ମନା କରିଦେଲେ, ସେ ଠୋଲା ସେ ଗ୍ରହଣ କରିବେ ନାହିଁ। ଚନ୍ଦ୍ରାବଳୀଙ୍କର ଯେଉଁ ରହିଛନ୍ତି ଗୋପୀମାନଙ୍କର ଗ୍ରୁପ ରହିଛନ୍ତି, ଯେଉଁ ତାଙ୍କର ଗୋଷ୍ଠୀ ସବୁ ରହିଛନ୍ତି, ସେଥିରେ ଏମାନେ ଆମର ଆମେ ରାଜାରାଣୀଙ୍କର ଇଏ ଭାବରେ ରହିଛି। ତେଣୁ ଆମର କୁହାଯାଇଛି, ଯଦିଓ ଚନ୍ଦ୍ରାବଳୀ ମଧ୍ୟ ଭଗବାନଙ୍କର ପ୍ରିୟ ଭକ୍ତ, କିନ୍ତୁ ମହାପ୍ରଭୁ କହୁଛନ୍ତି ଯେ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟାଙ୍କାଦିର ଉପାସନା ବ୍ରଜଭୂ ବର୍ଗେଣ ଜକଳ୍ପିତା ଶ୍ରୀମଦ ଭାଗବତ ପ୍ରମାଣ ହମଣ ପ୍ରେମାପମାର୍ତ୍ତ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତମିଦମ ତତ୍ରାଦରଣ ପର। ମହାପ୍ରଭୁଙ୍କର ଜୀବନୀ କେତେ ସବୁ ବିଭିନ୍ନ ସବୁ ରଚନା କରିଛନ୍ତି, ବୃନ୍ଦାବନ ଦାସ ଠାକୁର, କୃଷ୍ଣଦାସ କବିରାଜ ଗୋସ୍ୱାମୀ, ଲୋଚନ ଦାସ ଠାକୁର ଇତ୍ୟାଦି ଅନେକ ତାଙ୍କର ଭକ୍ତମାନେ ସବୁ ତାଙ୍କ ବିଷୟରେ ରଚନା କରିଛନ୍ତି। କିନ୍ତୁ ତାଙ୍କର ଜୀବନୀକୁ ଯଦି ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରାଯିବ, ତାହେଲେ ସେ ଶ୍ଳୋକଟି ହେଉଛି ଏଇଟା, ଶ୍ରୀନାଥ ଚକ୍ରବର୍ତ୍ତୀ ଏଇଟା ବର୍ଣ୍ଣନା କରିଛନ୍ତି। ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ଶ୍ରେଷ୍ଠ ଆରାଧ୍ୟ ଭଗବାନ, ଯଦିଓ ଅନେକ ଭଗବାନଙ୍କ ଅନେକ ବିସ୍ତାର ସବୁ ରହିଛନ୍ତି, କିନ୍ତୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ବ୍ରଜେଶ ତନୟ। ବ୍ରଜେଶ ତନୟ କହିଲେ ଦ୍ୱାରକା ଦିଶ ନୁହନ୍ତି, ଦ୍ୱାରକା ଦିଶ ଅଲଗା, ବ୍ରଜେଶ ତନୟ ଅଲଗା। ଦ୍ୱାରକାଧୀଶ ଆମେ ଦ୍ୱାରକା ଲୀଳା ପାଠ କରୁଛେ, କିନ୍ତୁ ଆମର ଆରାଧ୍ୟ ହେଉଛନ୍ତି ବ୍ରଜେଶ ତନୟ। ବ୍ରଜେଶ ତନୟ କହିଲେ ଯେ ବୃନ୍ଦାବନରେ ଯେଉଁ କୃଷ୍ଣ ରହିଛନ୍ତି, ସିଏ ହେଉଛନ୍ତି ଆମର ଆରାଧ୍ୟ। ତେଣୁ ଇଏ ହେଉଛି କଥା, ମହାପ୍ରଭୁଙ୍କ ଜୀବନ ବିଷୟରେ ଏଇଟା ବର୍ଣ୍ଣନା କରାଯାଇ ସଂକ୍ଷେପରେ। ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ, ଏବଂ ଅନେକ ଧାମ ରହିଛି, କୁହାଯାଏ ବିଭିନ୍ନ ଯୁଗରେ ବିଭିନ୍ନ ଧାମ ସବୁ ରହିଛି। ସତ୍ୟ ଯୁଗର ଧାମ ଥିଲା ବଦ୍ରୀନାଥ ଧାମ, ତ୍ରେତା ଯୁଗରେ ଧାମ ଥିଲା ରାମେଶ୍ୱରମ, ଦ୍ୱାପର ଯୁଗରେ ଧାମ ଥିଲା ଦ୍ୱାରକା, ଏବଂ କଳି ଯୁଗରେ ଧାମ ହେଉଛି କେଉଁଟା, ଜଗନ୍ନାଥ ଧାମ ପୁରୀ, ଓଡ଼ିଶା ଓଡ଼ିଶାର ଜଗନ୍ନାଥ ଧାମ ପୁରୀ, ଜଗନ୍ନାଥ ରହିଛନ୍ତି ପୂଜିତ ହେଉଛନ୍ତି ସେଠି। ତେଣୁ ଏ ଯେଉଁ ଚାରିଧାମ ରହିଛି, କିନ୍ତୁ ଏ ଚାରିଧାମର ଉତ୍ପତ୍ତି ସ୍ଥଳ ହେଉଛି ବୃନ୍ଦାବନ ଧାମ। ବୃନ୍ଦାବନ ଧାମ ହେଉଛି ମୂଳ ଧାମ, ସେଇ ଧାମରୁ ସବୁ ଧାମର ଉତ୍ପତ୍ତି ହେଇଛି। ତେଣୁ ଯେତେ ଧାମ ଅଛି ସବୁ ଧାମରୁ ଶ୍ରେଷ୍ଠ ଧାମ ହେଉଛି ବୃନ୍ଦାବନ ଧାମ। ଆରାଧ୍ୟ ଭଗବାନ ପ୍ରତିଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟାଙ୍କାଚିର ଉପାସନା ବ୍ରଜବୋଧ ବର୍ଗେଣ ଜାକଳ୍ପିତା। ତେଣୁ ଏ ଯେଉଁ ଯେତେ ଆରାଧନାକାରୀ ସେ ରହିଛନ୍ତି, ତାଙ୍କ ଭିତରୁ ଏଇ ବ୍ରଜବୋଧମାନେ ବା ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କ ଆରାଧନା କରିଥିଲେ, ସେଇଟା ହେଉଛି ଶ୍ରେଷ୍ଠ ଆରାଧନା। ଶ୍ରେଷ୍ଠ ଆରାଧନା। ବ୍ରଜବୁଧ ବର୍ଗେଣ ତା କବିତା, ଏ ବ୍ରଜବୁଧ ଭାର୍ଗ ବ୍ୟକ୍ତି ମଧ୍ୟ ଶ୍ରେଷ୍ଠ ହେଉଛନ୍ତି ରାଧାରାଣୀ। ତେଣୁ ରାଧାରାଣୀ ଯେଉଁଭଳି ଭାବରେ ଭଗବାନଙ୍କୁ ଭଜନ କରୁଥିଲେ ସେ ହେଉଛି ଶ୍ରେଷ୍ଠ ଭଜନ। ଶ୍ରେଷ୍ଠ ଭଜନର ଶ୍ରେଷ୍ଠ ଭଜନ ହେଉଛି ସେ ରାଧାରାଣୀ ଯେଉଁଭଳି ଭାବରେ ଭଗବାନଙ୍କୁ ଭଜନ କରୁଥିଲେ। ଏବଂ ଶ୍ରୀମଦ୍ ଭାଗବତମ ପ୍ରମାଣମଳମ, ଯଦିଓ ବହୁତ ଶାସ୍ତ୍ର ରହିଛି, ବେଦ ଉପନିଷଦ ପୁରାଣ ଇତ୍ୟାଦି ସବୁ ପ୍ରକାର ରହିଛି, ଶାସ୍ତ୍ର ରହିଛି, କିନ୍ତୁ ଏ ଭାଗବତମ ପ୍ରମାଣ ହେଉଛି ଶ୍ରେଷ୍ଠ ଅମଳ ପ୍ରମାଣ। ଅମଳ ପ୍ରମାଣ କହିଲେ ଅନ୍ୟ ଯେଉଁ ପ୍ରମାଣ ସବୁ ରହିଛି ସେଥିରେ ମଳ ରହିଛି, କିନ୍ତୁ ଭାଗବତମରେ କୌଣସି ଅମଳ ନାହିଁ, ଏ କୌଣସି ମଳ ନାହିଁ, ସେ ଅମଳ ପ୍ରମାଣ। ଶ୍ରୀମଦ୍ ଭାଗବତମ ଅମଳ ପ୍ରମାଣ ଅମଳମ ପ୍ରେମା କୁମାର ତୁ ମହାନ। ତେଣୁ ଏ ଯେଉଁ ଧର୍ମ କହିଲେ ସାଧାରଣତଃ ଲୋକମାନେ ଭାବନ୍ତି ଏ ଧର୍ମ ଅର୍ଥ କାମ ମୋକ୍ଷ, ଏ ଚାରୋଟିକୁ ସେମାନେ ଭାବନ୍ତି ଧର୍ମ ବୋଲି, କିନ୍ତୁ ମହାପ୍ରଭୁ ସେଟାକୁ କାଟିଦେଲେ। ସେ କହିଲେ ଏକମାତ୍ର ଧର୍ମ ହେଉଛି ପ୍ରେମା କୁମାର ତୁ ମହାନ, ପଞ୍ଚମ ପୁରୁଷାର୍ଥ, ଏ ଚାରି ପୁରୁଷାର୍ଥ ଏଇଟାକୁ କୁହାଯାଏ ଧର୍ମ ଅର୍ଥ କାମ ମୋକ୍ଷ, କିନ୍ତୁ ପ୍ରେମ ହେଉଛି ପଞ୍ଚମ ପୁରୁଷାର୍ଥ। ପଞ୍ଚମ ପୁରୁଷାର୍ଥ ଏଇଟା ହେଉଛି ଶ୍ରେଷ୍ଠ ପୁରୁଷାର୍ଥ, ପଞ୍ଚମ ପୁରୁଷାର୍ଥ ହେଉଛି ଶ୍ରେଷ୍ଠ ପୁରୁଷାର୍ଥ, କୃଷ୍ଣ ପ୍ରେମ ଏଇଟା ହେଉଛି ଅନ୍ତିମ ଲକ୍ଷ୍ୟ ବା ପ୍ରୟୋଜନ। ଶ୍ରୀ ଚୈତନ୍ୟ ମହାପ୍ରଭୁର ମତ ବିଦମ ତତ୍ରାଦରଣ ପର, ଇଏ ହେଉଛି ଚୈତନ୍ୟ ମହାପ୍ରଭୁର ମତ, ଆଠାରୁ ଆମର ଆଉ କୌଣସି ଅଧିକ ପ୍ରିୟ ବସ୍ତୁ ନାହିଁ। ଇଏ ହେଉଛି ଆମର ବୈଷ୍ଣବ ମହାଙ୍କର ଗୌଡ଼ୀୟ ବୈଷ୍ଣବ ମହାଙ୍କ ସିଦ୍ଧାନ୍ତ ହେଉଛି ଏଇଟା। ତେଣୁ ଭଗବାନଙ୍କ ଆରାଧନାରେ ବିଭିନ୍ନ ପ୍ରକାର ପଦ୍ଧତି ସବୁ ରହିଛି, କିନ୍ତୁ ଆମର ପଦ୍ଧତି ହେଉଛି ଗୌଡ଼ୀୟ ବୈଷ୍ଣବ ପଦ୍ଧତି ହେଉଛି ଏଇଟା, ମହାପ୍ରଭୁଙ୍କ ଧାରା। ମହାପ୍ରଭୁ ଯେଉଁଭଳି ଭାବରେ ଧାରାରେ ଗ୍ରହଣ କରିଛନ୍ତି ଆମେ ସେଇଟାକୁ ଗ୍ରହଣ କରୁଛେ। ସବୁ ଯେଉଁ ରହିଛି ଆମର ଗୌଡ଼ୀୟ ବୈଷ୍ଣବମାନଙ୍କର ବିଭିନ୍ନ ପ୍ରକାର ବୈଷ୍ଣବ ଧାରା ସବୁ ରହିଛି। ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି, ଅତ କୋଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କୀର୍ତ୍ତିକ ପାବନ, ଚାରି ପ୍ରକାର ଧାରା ରହିଛି, ବୈଷ୍ଣବ ଧାରା ରହିଛି, ସବୁ ବୈଷ୍ଣବ ଧାରା, ସମସ୍ତେ ବୈଷ୍ଣବ, କିନ୍ତୁ ଆମର ହେଉଛି ବୈଷ୍ଣବ ଧାରା, ଆମର ହେଉଛି ମହାପ୍ରଭୁଙ୍କ ଧାରା। ମହାପ୍ରଭୁଙ୍କ ଧାରାଟା ହେଉଛି କ'ଣ ନା ବ୍ରହ୍ମ ଧାରା, ବ୍ରହ୍ମ ମାଧବ ଗୌଡ଼ ସମ୍ପ୍ରଦାୟ। ସବୁ ଯଦିଓ ବିଷ୍ଣୁ ପୂଜା କରୁଛନ୍ତି, ଭଗବାନ ପୂଜା କରୁଛନ୍ତି, କିନ୍ତୁ ଆମର ଯେଉଁ ମହାପ୍ରଭୁ ଧାରାରେ ଆସିଲେ, ଇଏ ମହାପ୍ରଭୁ ଆସିବା ପୂର୍ବରୁ ସେ ଯେ ପ୍ରେମକୁ ପ୍ରଦାନ କେହି କରିନଥିଲେ, ଶ୍ରୀ ସମ୍ପ୍ରଦାୟ ହେଉ ବା କ'ଣ ସନକ ସମ୍ପ୍ରଦାୟ ହେଉ ବା କୁମାର ସମ୍ପ୍ରଦାୟ, ଶ୍ରୀ ବ୍ରହ୍ମ ରୁଦ୍ର ସମ୍ପ୍ରଦାୟ, ବ୍ରହ୍ମା ସମ୍ପ୍ରଦାୟ ଛାଡ଼ିଦେଲେ, ଆମେ ବ୍ରହ୍ମ ସମ୍ପ୍ରଦାୟରେ ମଧ୍ୟ ମହାପ୍ରଭୁଙ୍କୁ ଆସିବା ପୂର୍ବରୁ ଏ ଯେଉଁ ଉନ୍ନତ ପ୍ରେମ ଏଇଟାକୁ କେହି ପ୍ରଦାନ କରିନଥିଲେ। ଉନ୍ନତ ପ୍ରେମ ଯେଉଁ ରହିଛି ପ୍ରେମରେ, ଆମ ଶ୍ରୀମଦ ଗୌରବନ୍ଦ ସେ ମହାରାଜ ଏଇଟା କହନ୍ତି ଯେ ମହାପ୍ରଭୁଙ୍କୁ ଆସିବା ପୂର୍ବରୁ ଯେଉଁ ଭଗବାନ ପୂଜା କରାଯାଉଥିଲା ସେ ଅଢ଼େଇଟି ରସରେ ପୂଜା କରାଯାଉଥିଲା। ଅଢ଼େଇଟି ରସ, ଶାନ୍ତ ରସ, ଦାସ ରସ ଏବଂ ସଖ୍ୟର ବା ସମ୍ଭ୍ରମ ସଖ୍ୟ। ସଖ୍ୟର ପୁଣି ଦୁଇ ଭାବ ରହିଛି, ସମ୍ଭ୍ରମ ସଖ୍ୟ। ତେଣୁ ଏମିତିକି ଆମ ଏଇ ବ୍ରହ୍ମ ସମ୍ପ୍ରଦାୟରେ ମଧ୍ୟ, ବ୍ରହ୍ମ ସମ୍ପ୍ରଦାୟରେ ମଧ୍ୟ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଏଇ ସମ୍ପ୍ରଦାୟରେ ଯେଉଁ ଭକ୍ତମାନେ ଭଗବାନ ପୂଜା କରୁଥିଲେ, ଏଇ ଅଢ଼େଇଟି ରସରେ ପୂଜା କରୁଥିଲେ ଭଗବାନଙ୍କର, ଆଉ ଉପରକୁ ସେମାନେ ଜାଣିନଥିଲେ। ତେଣୁ ଭଗବାନ ଯେଉଁ ମହାପ୍ରଭୁ ଆସିଲେ ସେ ଯେଉଁ ଶ୍ରେଷ୍ଠ ଯେଉଁ ରହିଛି ଶ୍ରେଷ୍ଠ ପ୍ରେମ ସେଇଟାକୁ ସେ ପ୍ରଦାନ କଲେ, ସେଇଟା ହେଉଛି କ'ଣ ନା ଉନ୍ନତ ଉଜ୍ଜ୍ୱଳ ରସ ସ୍ୱଭକ୍ତି ଶ୍ରିୟମ। ଏଇ ଯେଉଁ ରହିଛି ବିଭିନ୍ନ ରସ ସବୁ ରହିଛି ତା ଦେହରେ ଏ ସଖ୍ୟ ରସ ପର୍ଯ୍ୟନ୍ତ ଥିଲା, ସେଇଟା ସମ୍ଭ୍ରମ ସଖ୍ୟ। ସମ୍ଭ୍ରମ ସଖ୍ୟ କହିଲେ ଯେମିତି ଅର୍ଜୁନଙ୍କର ସମ୍ଭ୍ରମ ସଖ୍ୟ ଥିଲା, ସେଇଥିପାଇଁ ଯେତେବେଳେ ଭଗବାନଙ୍କର ବିଶ୍ୱରୂପକୁ ଦେଖିଲେ ସେତେବେଳେ ସେ କ୍ଷମା ପ୍ରାର୍ଥନା କଲେ, କାରଣ ଅର୍ଜୁନଙ୍କର ସଂଗ୍ରାମ ସଖ୍ୟ ରହିଛି। କିନ୍ତୁ ଆଉ ଗୋଟେ ସଖ୍ୟରସ ରହିଛି, ସେଇଟା ବିଶ୍ରମ ସଖ୍ୟରସ। ବିଶ୍ରମ ସଖ୍ୟରସ କେଉଁଟା? ଯେ ବୃନ୍ଦାବନରେ, ବୃନ୍ଦାବନରେ ଭଗବାନ ସଖାମାନେ ବିଶ୍ରମ ସଖ୍ୟରେ ଭଗବାନ ସହ ସମ୍ବନ୍ଧିତ ଥିଲେ। ବିଶ୍ରମ ସଖ୍ୟ କହିଲେ କିଭଳି ଭାବରେ ନା, ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଉଭୟ କୃଷ୍ଣ ଭଗବାନ ଶ୍ରୀରାମାନଂ ପରାଜିତ ବୃଷଭ ଭଦ୍ରସେନସ୍ତୁ ପ୍ରଣମ୍ବ ରୋହିଣୀ ସୁତ। ଭଗବାନଙ୍କର ପ୍ରଗଣ୍ଡ ଲୀଳା ଚାଲିଥିଲା, ସେହି ସମୟରେ ଇଏ ଆସିଥିଲା କିଏ? ଉଭା କୃଷ୍ଣ ଭଗବାନ ସୀତାମ, ସେ ଦୁଇ ଦଳରେ ଭଗବାନଙ୍କର ଖେଳ ଆରମ୍ଭ ହେଇଗଲା। କାରଣ ସିଏ ଆସିଲା ପ୍ରଣମ୍ବାସୁର ଆସିଲା ହତ୍ୟା କରିବା ପାଇଁ ବଳରାମଙ୍କୁ, କାରଣ ସେ ଜାଣିଲା କୃଷ୍ଣଙ୍କର ବହୁତ ଅସୁରକୁ ମାରି ସାରିଲେଣି, ତେଣୁ ତାଙ୍କୁ ମୁଁ ମାରିପାରିବି ନାହିଁ, ବଳରାମଙ୍କୁ ତ ମାରିଦେବି। ଏଇଭଳି ଭାବିକିରି ସେ ଆସିଥିଲା। ସେଦିନ ଯେଉଁ ଆସିଥିଲା ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ଲୀଳାଟି ବର୍ଣ୍ଣନା କରାଯାଇଛି ଯେ ସେଦିନ ଗୋଟେ ଗୋପ ଭଗବାନଙ୍କ ଇଚ୍ଛାରେ ସିଏ ଆସିନଥିଲେ, ତେଣୁ ସିଏ ସେଇ ଗୋପ ବେଶ ଧରିକି ଆସି ପହଞ୍ଚିଗଲେ। ତେଣୁ ଭଗବାନ ଜାଣନ୍ତି ସବୁ, ତେଣୁ ବଳରାମଙ୍କୁ ଜାଣିନଥିଲେ। ଏଭଳି ଭାବରେ ଘଟଣା ହେଇଥିଲା। ଯାହା ହଉ, ତେଣୁ କୃଷ୍ଣ ବଳରାମ କ'ଣ କଲେ, ଗୋଟେ ପ୍ରକାର ଖେଳ ଆରମ୍ଭ କଲେ, ଦୁଇ ଭାଗରେ ବିଭକ୍ତ ହେଇଗଲେ। କୃଷ୍ଣ ଏବଂ ବଳରାମ ଦୁଇ ପାର୍ଟି ହେଇଗଲେ। କୃଷ୍ଣଙ୍କର ପକ୍ଷରେ ସବୁ ସାଙ୍ଗ ବାଳକମାନେ ରହିଗଲେ, ବଳରାମଙ୍କ ପକ୍ଷରେ କେତେଜଣ ସାଙ୍ଗ ବାଳକମାନେ ରହିଗଲେ। ଏ ଖେଳର ନିୟମ ହେଲା କ'ଣ, ଯିଏ ହାରିବ ସେ ଜିତିବା ପକ୍ଷର କ'ଣ ସଖାକୁ କାନ୍ଧରେ ବୋହିକିରି ଭାଣ୍ଡିର ବଟକାକୁ ନେବ। ଏଇ ଥିଲା ଘଟଣା, ଦଶମ ସ୍କନ୍ଧ ଅଠର ଅଧ୍ୟାୟର ଘଟଣା ଲୀଳାଟି। ତେଣୁ ଏଠାରେ କ'ଣ ହେଲା ନା, କୃଷ୍ଣ ହାରିଗଲେ, କୃଷ୍ଣ ହାରିଗଲେ, ଭଗବାନ ସେ ହାରିଗଲେ, ଅଜିତ ସେ ହାରିଗଲେ। ତେଣୁ ସେ କ'ଣ କଲେ ନା, କ'ଣ ସୀତାମାନଙ୍କୁ କାନ୍ଧରେ ବସେଇକି ନେଇଗଲେ। ବୁଭା କୃଷ୍ଣ ଭଗବାନ ସୀତାମାନ ପରାଜିତ, ସୀତାମାନଙ୍କୁ କାନ୍ଧରେ ବସେଇକି ନେଲେ। ଆମର ଶିଶୁ ରାଧାକୁନ୍ଦୁ ସ୍ୱାମୀ ମହାରାଜ କହନ୍ତି, ଯେତେବେଳେ ଭଗବାନ କୃଷ୍ଣ ହାରିଗଲେ, ସୀତାମ କହିଲେ ସା କୃଷ୍ଣ ତମେ ବସ, ମୁଁ ତମ କାନ୍ଧରେ ଚଢ଼ି। ତେଣୁ କୃଷ୍ଣ କହିଲେ ନା, ମୁଁ ବସିବି ନାହିଁ, ମୁଁ ତମେ କାନ୍ଧେବି ନାହିଁ, କାନ୍ଧେବି ନାହିଁ, ତାହେଲେ ତମକୁ ଆମେ ଖେଳିବୁ ନାହିଁ, ଏଇକି ତମକୁ ବିଦାୟ କରିଦେଲେ, ନା ତାଙ୍କୁ ଖେଳାଇବନି। ଏଇଭଳିଆ ସେ କୃଷ୍ଣ କାନ୍ଧିବା ପାଇଁ ଆରମ୍ଭ କଲେ। ତେଣୁ ପୁଣି ତାଙ୍କୁ ଆଲାଉ କରାଗଲା, କୃଷ୍ଣ ସବୁ କାନ୍ଧେଇଲେ, ଉଭା କୃଷ୍ଣ ଭଗବାନ ସୀତାମାନ ପରାଜିତ, ସୀତାମାନଙ୍କୁ କାନ୍ଧେଇଲେ। ତାଙ୍କର କୌଣସି ଭୟ ନଥିଲା, ସେଇଟା ସମ୍ଭ୍ରମ ସଖ୍ୟ, କୌଣସି ଭୟ ନାହିଁ। ସେ ଭଗବାନ ତାଙ୍କର କାନ୍ଧରେ ବସିବି, ଅର୍ଜୁନ ଭୟ କରିଗଲେ ନା, ତାଙ୍କର ସମ୍ଭ୍ରମ ସଖ୍ୟ। କିନ୍ତୁ ସୀତାମାନଙ୍କର ବିଶ୍ରମ ସଖ୍ୟ, କାନ୍ଧରେ ଚଢ଼ିଗଲେ କିଛି ଅସୁବିଧା ନାହିଁ। ସେଇଭଳି ଭାବରେ ସଖ୍ୟରସ ଉପରେ ଆସିଲା ବାତ୍ସଲ୍ୟ ରସ। ବାତ୍ସଲ୍ୟ ରସରେ ମଧ୍ୟ ଦୁଇ ପ୍ରକାର ରହିଛି। ମହାପ୍ରଭୁଙ୍କ ଆସିବା ପୂର୍ବରୁ କେବଳ ଏଇ ଅଢ଼େଇଟି ରସ ଥିଲା, ଭକ୍ତମାନେ ଭଗବାନ ସହିତ ଏଇ ଅଢ଼େଇଟି ରସରେ ଆଦାନ ପ୍ରଦାନ କରୁଥିଲେ। ଆଉ ଉଦ୍ଧକୁ ଆଉ ସେମାନେ ଜାଣିନଥିଲେ, ମହାପ୍ରଭୁ ସେସବୁ ପ୍ରଦାନ କଲେ। ମହାପ୍ରଭୁ ସେଥିପାଇଁ ନମ ମହାବଧାନ୍ୟ ବୋଲି କୁହାଯାଇଛି, ସେଠି ସବୁ ପ୍ରଦାନ କଲେ। ତେଣୁ ଏ ସଖ୍ୟରସରେ ମଧ୍ୟ ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ସମ୍ଭ୍ରମ ସଖ୍ୟ, ଗୋଟେ ହେଉଛି ବିଷମ ସଖ୍ୟ, ଏ ସରି ବାତ୍ସଲ୍ୟ। ବାତ୍ସଲ୍ୟ ରସ ମଧ୍ୟ ସେଇଭଳି ଭାବରେ ସମ୍ଭ୍ରମ ବାତ୍ସଲ୍ୟ, ବିଷମ ବାତ୍ସଲ୍ୟ। ଯେଉଁଭଳି ଭାବରେ ଆମେ ଦେଖିବା, ଯେତେବେଳେ ଭଗବାନ କୃଷ୍ଣ କଂସକୁ ହତ୍ୟା କଲେ, ଦଶମ ସ୍କନ୍ଧ 44 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 44-45 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ଯେତେବେଳେ କଂସକୁ ହତ୍ୟା କଲେ, କୃଷ୍ଣ ବଳରାମ ଯାଇଛନ୍ତି, ସେତେବେଳେ ତାଙ୍କର ପିତା ବସୁଦେବ ଏବଂ ଦେବକୀ ବନ୍ଦୀ ହେଇକି ରହିଛନ୍ତି। ହଁ, ତାଙ୍କୁ ଗଲେ ବନ୍ଦୀରୁ ଉଦ୍ଧାର କରିବା ପାଇଁ। କିନ୍ତୁ ସେଠି ବର୍ଣ୍ଣନା କରାଯାଇଛି, ଦେବକୀ ବସୁଦେବଶ୍ଚ ବିଜ୍ଞାନ ଜଗଦୀଶ୍ୱର କୃତ ସମ୍ବୋଧନ ପୁତ୍ର ଶସ୍ୟ ଯତିନ ସଂକିତ। ଅଧିକ ଦେବକୀ ବସୁଦେବ ଦେଖିଲେ ତାଙ୍କ କୃଷ୍ଣ ବଳରାମଙ୍କୁ କେତେ ବର୍ଷ ପରେ ତାଙ୍କୁ ଦେଖୁଛନ୍ତି, ହେ ପାଖାପାଖି 11 ବର୍ଷ ପରେ ତାଙ୍କୁ ଦେଖୁଛନ୍ତି ଦେବକୀ। ଜନ୍ମବେଳେ ଦେଖିଥିଲେ ଦେବକୀ କୃଷ୍ଣଙ୍କୁ, କିନ୍ତୁ ବଳରାମକୁ ଦେଖିନଥିଲେ। ବଳରାମ ତ ବୃନ୍ଦାବନ ଜନ୍ମ ହୋଇଥିଲେ, କିନ୍ତୁ ଜନ୍ମ ହେବା ମାତ୍ରେ ତାକୁ ନେଇ ଛାଡ଼ି ଦେଇକି ଆସିଲେ ବୃନ୍ଦାଳୟରେ। ତେଣୁ ଆ ଭିତରେ 11 ବର୍ଷ ବିତିଗଲାଣି, କିନ୍ତୁ କୃଷ୍ଣ ବଳରାମ ଦେଖୁଛନ୍ତି। ସେ ବର୍ଣ୍ଣା କଲେ ଦେବକୀ ବସୁଦେବଶ୍ଚ ବିଜ୍ଞାନ ଜଗଦୀଶ୍ୱର, ସିଏ ଆଉ ଚିନ୍ତା କଲେନି ଇଏ ଆମ ପୁତ୍ର। ସିଏ କହିଲେ ଇଏ ହେଉଛି ଜଗଦୀଶ୍ୱର, ଇଏ ହେଉଛି ଜଗତର ଈଶ୍ୱର ଦୁଇ ଜଣ। କଂସକୁ ସାଙ୍ଗେ ସାଙ୍ଗେ ହତ୍ୟା କରିକି ଆସିଛନ୍ତି ଜଗଦୀଶ୍ୱର। ତେଣୁ କୃତ ସମ୍ବୋଧନ ପୁତ୍ର, ଯଦିଓ ସେ ତାଙ୍କର ଇଚ୍ଛା ହେଉଛି ତାଙ୍କୁ ଆଲିଙ୍ଗନ କରିବେ, କିନ୍ତୁ ଶଶୁଜାଦିନ ଶଙ୍କିତ, କିନ୍ତୁ ତାଙ୍କର ଶଙ୍କିତ ଭାବ ଆସିଗଲା, ଶଙ୍କା ଆସିଗଲା, ଏ ଈଶ୍ୱରଙ୍କୁ କେମିତି ଆମେ ଆଲିଙ୍ଗନ କରିବୁ, ଇଏ ହେଉଛି ସମ୍ଭ୍ରମ ବାତ୍ସଲ୍ୟ। କିନ୍ତୁ ନନ୍ଦ ମହାରାଜଙ୍କର ବିଶ୍ରମ ବାତ୍ସଲ୍ୟ, ତାଙ୍କର କୌଣସି ଭୟ ନଥିଲା ଭଗବାନ। ସେ ଅର୍ଡ଼ର ଦେଉଛନ୍ତି, କାନା ମୋର କଠଉଟା ଆଣ, ଏଇଭଳି ଭାବରେ ଅର୍ଡ଼ର ଦେଉଛନ୍ତି। ଏବଂ କାନା ମଧ୍ୟ ତାଙ୍କର ଏଇ କଠୋର ଏତେ ଓଜନ ରହିଛି ସେ ଟେକି ପାରୁନାହାନ୍ତି, ଯିଏ ଟେକିଦେଲେ ଯେଉଁ ରହିଛନ୍ତି ଗୋବର୍ଦ୍ଧନକୁ ସିଏ କଠୋର ଟେକି ପାରୁନାହାନ୍ତି, ବହୁତ କଷ୍ଟରେ ମୁଣ୍ଡ ଉପରେ ରଖିକିରି ଆଣୁଛନ୍ତି। ଏଇଭଳି ଭାବରେ ଭଗବାନଙ୍କର ଏଇଟା ହେଉଛି କ'ଣ ବିଷ୍ଣୁ ବାତ୍ସଲ୍ୟ। ଏବଂ ଆ ଉପର କଥା ବି କେହି ଜାଣିନଥିଲେ ସେତେବେଳେ ମହାପ୍ରଭୁ ଆସିବା ପୂର୍ବରୁ। ଏଇଟା ହେଉଛି ମାଧୁର୍ଯ୍ୟ ରସ, ମାଧୁର୍ଯ୍ୟ ରସ ଏଇଟା ହେଉଛି କ'ଣ ପତିପତ୍ନୀ ଭାବରେ ଭଗବାନଙ୍କ ଆରାଧନା ହେଉଛି ମାଧୁର୍ଯ୍ୟ ରସ। ଏଇ ମାଧୁର୍ଯ୍ୟ ରସରେ ଦୁଇ ପ୍ରକାର ଭାବ ରହିଛି, ବାମ୍ୟ ଭାବ ଗୋଟେ ହେଉଛି ଦକ୍ଷିଣ ଭାବ। ତେଣୁ ଇଏ ଯେଉଁ ରହିଛନ୍ତି ଆଙ୍କର ଦକ୍ଷିଣ ଭାବ, କିନ୍ତୁ ରାଧାରାଣୀ ରାଧାରାଣୀ କହୁଛି ବାମ୍ୟ ଭାବ, ଏବଂ ଚନ୍ଦ୍ରାବଣୀ କହୁଛି ଦକ୍ଷିଣ ଭାବ। ତେଣୁ ବାମ୍ୟ ଭାବ ଯେଉଁ ରହିଛି, ବାମ୍ୟ ଭାବରେ ଯେଉଁ ଭଗବାନ ସହିତ ସମ୍ବନ୍ଧିତ ରହିଛନ୍ତି ସେଇଟା ହେଉଛି ଶ୍ରେଷ୍ଠ ରସ ବା ଶ୍ରେଷ୍ଠ ଆରାଧନା। ଏଇଟା ମହାପ୍ରଭୁ ଏଇଟାକୁ ସ୍ଥାପନ କରିଛନ୍ତି। ମହାପ୍ରଭୁଙ୍କୁ ଆସିବା ପୂର୍ବରୁ କେହି ସେଇଟାକୁ ଜାଣିନଥିଲେ ସେସବୁ ଜିନିଷ, କିନ୍ତୁ ମହାପ୍ରଭୁ ସେଇଟା ପ୍ରଦାନ କରିଛନ୍ତି। ଏଇଟା ହେଉଛି ସେଥିପାଇଁ ମହାପ୍ରଭୁଙ୍କୁ କୁହାଯାଉଛି ନମ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ। ଯେଉଁ କୃଷ୍ଣ ପ୍ରେମ ବହୁତ କାଳ ଧରି ପ୍ରଦାନ କରାଯାଇନଥିଲା ସେଇ କୃଷ୍ଣ ପ୍ରେମକୁ ମହାପ୍ରଭୁ ପ୍ରଦାନ କଲେ, କୌଣସି ବାଚ ବିଚାର ରଖିଲେ ନାହିଁ। ଉତ୍ତମ ଅଧମ କିଛୁ ନା ବାଛିଲ ଯାଚିଏ ଦିଲକ ପୋଲ, କହେ ପ୍ରେମାନନ୍ଦ ଏ ମନ ଗୌରାଙ୍ଗ ହୃଦୟ ଧରିଆ ବର, ଭଜ ଗୌରାଙ୍ଗ କହ ଗୌରାଙ୍ଗ ଲହ ଗୌରାଙ୍ଗ ନାମରେ, ଯେ ଜନ ଗୌରାଙ୍ଗ ଭଜେ ସେ ହେ ଆମର ପ୍ରାଣରେ। ଏଭଳିଆ ମହାପ୍ରଭୁ ଚେତନ ମହାପ୍ରଭୁ, ଇଏ ଆମେ ସେଇ ଧାରାରେ ଆସୁଛେ, ମହାପ୍ରଭୁଙ୍କ ଧାରାରେ ଆସୁଛେ। ମହାପ୍ରଭୁଙ୍କ ଧାରାରେ ଏଇ ଯେଉଁ ଲୀଳା ସବୁ ରହିଛି, ଏ ଯେଉଁ ଦ୍ୱାରକା ଲୀଳା, ଏ ଲୀଳାଟା ଐଶ୍ୱର୍ଯ୍ୟପୂର୍ଣ୍ଣ ଲୀଳା, କିନ୍ତୁ ବୃନ୍ଦାବନରୁ ଯେଉଁ ଲୀଳା ହେଉଛି ସେଇଟା ମାଧୁର୍ଯ୍ୟ ଲୀଳା। ଯାହା ହେଉ, ଏଇ ପ୍ରସଙ୍ଗରେ ଏଇ ପଏଣ୍ଟ ଆସିଗଲା, ଏଇ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଭାବ ରହିଛି ଏ ଭାବ ସବୁ ଆମେ ଏଇଟାକୁ ଉପସ୍ଥାପନ କଲୁ। ତେଣୁ ଏ ଭଗବାନଙ୍କ ଲୀଳା ତ ଚାଲିବ, ଦ୍ୱାରକା ଲୀଳା। ତାପରେ ଯେ କିଭଳି ଭାବରେ ବର୍ଣ୍ଣନା କରାଯିବ, ଯେମିତି ତାଦୃକ ଭଗବାନ 9ଟା ଶ୍ଳୋକ ପରେ କହିବେ ରୁକ୍ମିଣୀଙ୍କୁ, ଏଭଳି ବାକ୍ୟ ବାଣ ପ୍ରୟୋଗ କରିବେ ସେ ମୂର୍ଚ୍ଛା ହେଇଯିବେ, ବାକ୍ୟ ବାଣରେ ମୂର୍ଚ୍ଛା ହେଇଯିବେ। ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା, ଯେମିତି ଭଗବାନ ନାମ କୀର୍ତ୍ତନ କରିକିରି ଭଗବାନ କଥା ବିଶ୍ରାମ।